சக்கியோர்ணம் ஹரிகிருஷ்ணா சௌதத்தியாய ஸ்லோக 22 கஷ்யபுனி தங்கள் பத்னிக்கு கோசந்தி ஜெ பத்னிர கிரகஸ்தாசிரமரே பகுத் பிரகார ரயிச்சி கண்ட்ரிபியூஷன் ரயிச்சி பா ଅବଦାନ ରହିଛି ଯେଉଁଥିପାଇଁକି ଗୃହସ୍ଥ ପତି ତାଙ୍କ ପତ୍ନୀ ପାଖରେ ଋଣୀ ରହୁଛନ୍ତି ଏ କଥା ବର୍ଣ୍ଣନା କରାଯାଇଛି ଅବଶ୍ୟ କଶ୍ୟପୁନି ଯେଉଁ କଥା କହୁଛନ୍ତି ଯେ ଋଣ ସୁଝିବା ପାଇଁ ମୁଁ ସମର୍ଥ ନୁହେଁ ଏଭଳି ଯେଉଁ କହିଛନ୍ତି ଏଇଟାକୁ ଆଚାର୍ଯ୍ୟମାନେ କହିଛନ୍ତି ଏଇଟା ଉପହାସରେ କହିଛନ୍ତି ସେ ଯାହାବି ହଉ ସମସ୍ତେ ଆମେ ଗତକାଲି ଆଲୋଚନା କରିଥିଲେ ସମସ୍ତଙ୍କର ସେ 6 ଋଣ ରହିଛି ଦେବର୍ଷି ଭୂତାପ୍ତ ନୃଣାଂ ପିତୃଣାଂ ନ କିଙ୍କର ନାୟଂ ଋଣୀଂ ଚ ରାଜନ୍ ସର୍ବାତ୍ମନା ଶରଣଂ ଶରଣ୍ୟଂ ଗତୋ ମୁକୁନ୍ଦ ପରିବୃତ୍ତ କର୍ତ୍ତମ୍ୟ ଦେବତାମାନଙ୍କ ପ୍ରତି ଆମେ ଋଣ ରହିଛି ଦେବତାମାନେ ଆମକୁ ଦେଉଛନ୍ତି ଆଲୋକ ଦେଉଛନ୍ତି ପବନ ଦେଉଛନ୍ତି ଜଳ ଦେଉଛନ୍ତି ଆମେ ସରକାର ଯେଉଁ ଜଳ ପ୍ରଦାନ କରୁଛନ୍ତି ସେଇ ଦେବତାଙ୍କର ଜଳ ସେଇ ଜଳକୁ ପ୍ରଦାନ କରି ସେମାନେ ଟ୍ୟାକ୍ସ ନେଉଛନ୍ତି ୱାଟର ଟ୍ୟାକ୍ସ ଇଲେକ୍ଟ୍ରି ଯେଉଁ ଉତ୍ପନ୍ନ ହେଉଛି ଯେ ଜଳ ଯେଉଁ ବା ଯେଉଁ ଭଗବାନଙ୍କର ସବୁ ସମ୍ପତ୍ତି କୋଇଲା ଇତ୍ୟାଦି ସବୁ ରହିଛି ଏଇଥିରୁ ଇଲେକ୍ଟ୍ରି ଉତ୍ପନ୍ନ ହେଇକରି ଇଲେକ୍ଟ୍ରି ଟ୍ୟାକ୍ସ ଦେବାକୁ ପଡ଼ୁଛି ଇଲେକ୍ଟ୍ରି ବିଲ୍ ଦେବାକୁ ପଡ଼ୁଛି କିନ୍ତୁ ଭଗବାନ ଆମକୁ ବିଲ୍ ପଠାଉନାହାନ୍ତି ତୁମେ ସନ୍ଲାଇଟ୍ର ବିଲ୍ ଦିଅ ବା ପବନ ଯେଉଁ ଅକ୍ସିଜେନ୍ର ବିଲ୍ ଦିଅ ଏସବୁ କୌଣସି ବିଲ୍ ଦିଆଯାଉନାହିଁ ଭଗବାନ କରୁନାହାନ୍ତି ତେଣୁ ଆମର ସେ ଦେବତାମାନଙ୍କ ପ୍ରତି ରହିଛି ଋଣ ରହିଛି ଦେବ ଶ୍ରୀ ଋଷିମାନେ ଏ ଯେଉଁ ଶାସ୍ତ୍ର ଆମେ ଅଧ୍ୟୟନ କରୁଛେ ଏ ଶାସ୍ତ୍ର ସବୁ ରଚନା କରିଛନ୍ତି ସମସ୍ତ ଜ୍ଞାନ ଆଭିତ ରହିଛନ୍ତି ବେଦବ୍ୟାସ ଯେଉଁ ରଚନା କରିଛନ୍ତି ବ୍ୟାସଦେବ ସେ ଋଷିମାନେ ଏଭଳି ଭାବରେ ଯେଉଁ ରଚନା କରିଛନ୍ତି ଶାସ୍ତ୍ର ସେ ଶାସ୍ତ୍ର ପାଇଁ ଆମମାନଙ୍କ ପାଇଁ ରଚନା କରିଛନ୍ତି ତେଣୁ ଜଣେ ଯଦି ମନୁଷ୍ୟ ଜ୍ଞାନ ପ୍ରାପ୍ତ ହୋଇ ଏ ଶାସ୍ତ୍ର ଇତ୍ୟାଦି ଅଧ୍ୟୟନ ନ କଲେ ତାହେଲେ ସେ ତାଙ୍କର ମନୁଷ୍ୟ ଜୀବନ ବୃଥା ହୋଇଗଲା ମନୁଷ୍ୟ ଜୀବନ ଯେଉଁ ଅନ୍ଧକାର ଭିତରେ ରହିଛନ୍ତି ତାଙ୍କୁ ଆଲୋକ ପ୍ରଦାନ କରିବା ପାଇଁ ଋଷିମାନେ ଏସବୁ ଶାସ୍ତ୍ର ପ୍ରଦାନ କରିଛନ୍ତି ଏହି ପ୍ରସଙ୍ଗରେ ଶ୍ରୀ ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ଯଦି ବିଶ୍ୱ ଗ୍ରନ୍ଥାଗାରରୁ ସମସ୍ତ ଗ୍ରନ୍ଥ ନଷ୍ଟ ହୋଇଗଲେ ମଧ୍ୟ କିଛି ଅସୁବିଧା ନାହିଁ ଯଦି ଭାଗବତମ ଗ୍ରନ୍ଥ ରହିଛନ୍ତି ଭାଗବତମ ଗ୍ରନ୍ଥ ସମସ୍ତ ଶାସ୍ତ୍ରର ସାର ସର୍ବବେଦ ଇତିହାସାନାଂ ସାରଂ ସାରଂ ସମୁଦ୍ରତମ୍ ସର୍ବବେଦାନ୍ତ ସାର ହିଁ ଶ୍ରୀ ଭାଗବତ ବିଶ୍ୱତେ ତଦ୍ର ସାମ ତୃତୀୟ ଅନ୍ୟତ୍ର ପ୍ରତିକୋଚି ସମସ୍ତ ବେଦ ଇତିହାସର ସାର ଏ ଭାଗବତମ୍ ସେଥିପାଇଁ ବ୍ୟାସଦେବ ଯଦିଓ ସମସ୍ତ ଶାସ୍ତ୍ର ରଚନା କଲେ ତଥାପି ସେ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ ଭାଗବତ ପ୍ରଥମ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବ୍ୟାସଦେବ ଯିଏକି ଭଗବାନଙ୍କ ଜଣେ ଅବତାର ସେ ଯେଉଁ ଆସୁଛନ୍ତି କଳିଯୁଗରେ ଲୋକମାନଙ୍କର ସ୍ମୃତି ଶକ୍ତି କମିଯିବ ସେଥିପାଇଁ ଶାସ୍ତ୍ରକୁ ସବୁ ଲିପିବଦ୍ଧ କଲେ ସେ ହେଉଛନ୍ତି ସତ୍ୟାବେଶ ଅବତାର ବୋଲି କୁହାଯାଉଛି ଭଗବାନଙ୍କର ତେଣୁ ସମସ୍ତ ଶାସ୍ତ୍ର ରଚନା ଲିପିବଦ୍ଧ କରିକି ମଧ୍ୟ ବେଦ ପୁରାଣ ଉପନିଷଦ ଇତ୍ୟାଦି ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କଲେ ବେଦାନ୍ତ ସୂତ୍ର ଏତେ ମୂଲ୍ୟବାନ ଗ୍ରନ୍ଥ ଭଗବତ ଗୀତାର 13 ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ ଏ ସମସ୍ତ ଯେଉଁ ବୈଦିକ ଗ୍ରନ୍ଥ ସବୁ ରହିଛି ଋଷିଭି ଅନେକ ଋଷି ରହିଛନ୍ତି ଋଷିଭିର ବୋଧା ଗୀତଂ ଅନେକ ଋଷି ବହୁତ ଜ୍ଞାନ ପ୍ରଦାନ କରିଛନ୍ତି ଛନ୍ଦ ବି ବିବିଧ ପୃଥକ ବିଭିନ୍ନ ଗ୍ରନ୍ଥମାନଙ୍କରେ ବିଭିନ୍ନ ଛନ୍ଦରେ ବିଭିନ୍ନ ତାଳରେ ଲୟରେ ଇତ୍ୟାଦିରେ ଗ୍ରନ୍ଥ ରଚନା କରାଯାଇଛି ବ୍ରହ୍ମସୂତ୍ର ପଦସ୍ୟ କିନ୍ତୁ ବ୍ରହ୍ମସୂତ୍ର ଯେଉଁ ରହିଛି ବେଦାନ୍ତ ସୂତ୍ର ଏଥିରେ ହେତୁ ମଧ୍ୟ ବିନିଶ୍ଚିନ୍ତି ଏଇଟା ନ୍ୟାୟ ଭାବରେ ଭଗବାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି କିନ୍ତୁ ଏ ସମସ୍ତ ଶାସ୍ତ୍ର ରଚନା କରିସାରି ମଧ୍ୟ ବ୍ୟାସଦେବ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ ବେଦ ଉପନିଷଦ ପୁରାଣ ଇତ୍ୟାଦିକୁ ସମସ୍ତଙ୍କୁ ବିଭିନ୍ନ ତାଙ୍କର ଶିଷ୍ୟମାନଙ୍କୁ ପ୍ରଦାନ କଲେ ଋଗ୍ବେଦ କୈଳକୁ ପ୍ରଦାନ କଲେ ସେ ତାକୁ ଗ୍ରନ୍ଥ ରଚନା କଲେ ଏଇଭଳି ଭାବରେ ସବୁ ଶାସ୍ତ୍ର ସବୁ ରଚନା ଲିପିବଦ୍ଧ କଲେ କିନ୍ତୁ ବିଶେଷ ଭାବରେ ସ୍ତ୍ରୀ ଶୂଦ୍ର ଦ୍ୱିଜବନ୍ଧୁନା ତ୍ରୟୀନ ଶ୍ରୁତି ଗୋଚରା ଏମାନେ ଯେଉଁମାନେ ଟିକେ ଉନ୍ନତ ସ୍ତରରେ ରୁହନ୍ତି ସେମାନେ ଶ୍ରୁତି ଶାସ୍ତ୍ର ବା ବେଦ ଉପନିଷଦ ଇତ୍ୟାଦି ପାଠ କରିବା ପାଇଁ ତାଙ୍କର ଯୋଗ୍ୟତା ନାହିଁ। ସେଥିପାଇଁ ବ୍ୟାସଦେବ ଇତି ଭାରତ ଆଖ୍ୟାନମ କୃପୟା ମୁନିନା କୃତମ। ବ୍ୟାସଦେବ ସେମାନଙ୍କ ପାଇଁ ଏଇ ଭାଗବତ ସେ ଭାରତ ମହାଭାରତ ରଚନା କଲେ। ମହାଭାରତରେ ଲକ୍ଷେ ଶ୍ଳୋକ ରହିଛନ୍ତି ଏବଂ ବିଶେଷ ଭାବରେ ଯେଉଁ 18 ପର୍ବ ରହିଛି ସେହି 18 ପର୍ବରୁ ଯେଉଁ ଭୀଷ୍ମ ପର୍ବ ରହିଛନ୍ତି ଭୀଷ୍ମ ପର୍ବର 25-42 ଏହି 18 ଅଧ୍ୟାୟରେ ଭଗବତ ଗୀତା ପ୍ରଦାନ କଲେ। ଭଗବତ ଗୀତାରେ ସମସ୍ତ ଶାସ୍ତ୍ରର ଜ୍ଞାନ ରହିଛି କିନ୍ତୁ ତଥାପି ସମସ୍ତ ଶାସ୍ତ୍ର ରଚନା କରିସାରି ମଧ୍ୟ ଅନ୍ତିମରେ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ। ସେଥିପାଇଁ ସେ ଚିନ୍ତା କରୁଛନ୍ତି ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିମ୍ବା ଭାଗବତ ଧର୍ମ ନ ପ୍ରାୟଣ ନିରୂପିତା ପ୍ରିୟା ପରମହିଂସାନାଂ ତୈବ ଅଚ୍ୟୁତ ପ୍ରିୟା। ମୁଁ ଯଦିଓ ସମସ୍ତ ଶାସ୍ତ୍ର ରଚନା କଲି କିନ୍ତୁ ଭାଗବତ ଧର୍ମଟା ରଚନା କରିପାରିଲି ନାହିଁକି ଯେଉଁଥିପାଇଁ କି ମୁଁ ଶାନ୍ତିପ୍ରାପ୍ତ ହୋଇପାରୁନାହିଁ। ଏହିଭଳି ଭାବରେ ଚିନ୍ତା କରୁଥିବା ସମୟରେ ତାଙ୍କର ଗୁରୁ ନାରଦ ମୁନି ଆସି ପହଞ୍ଚିଗଲେ ସେଠି ଏବଂ ସେ ମଧ୍ୟ ସେହି କଥା କହିଲେ ହେ ଋଷି ହେ ବ୍ୟାସ ତୁମେ ଯେଉଁ ଶାସ୍ତ୍ର ସବୁ ରଚନା କଲ ଯଥା ଧର୍ମ ଦୟାସ୍ତାର୍ଥା ମୁନିବର୍ଜ୍ୟାନ କୀର୍ତ୍ତିତା ନ ତଥା ବାସୁଦେବସ୍ୟ ମହିମା ଅନୁବର୍ଣ୍ଣିତ। ତମେ ଯେଭଳି ଭାବରେ ଧର୍ମ ଅର୍ଥ କାମ ମୋକ୍ଷ ଇତ୍ୟାଦି ବେଦ ଉପନିଷଦ ପୁରାଣମାନଙ୍କ ସହ ବର୍ଣ୍ଣନା କରିଛ କିନ୍ତୁ ଭଗବାନଙ୍କର ମହିମା ବିସ୍ତାର ଭାବରେ ବର୍ଣ୍ଣନା କରିନାହୁଁ। ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବେ ବର୍ଣ୍ଣନା କରିନାହୁଁ। ତେଣୁ ଭାଗବତଙ୍କୁ ରଚନା କଲେ ବ୍ୟାସଦେବ ଏ ସମସ୍ତ ଶାସ୍ତ୍ରର ସାର ଏଇଥିରେ ଅଛନ୍ତି। ସେଥିପାଇଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀଙ୍କୁ କହିଛନ୍ତି ସମସ୍ତ ପୁରୁଷ ଗ୍ରନ୍ଥାଗାରରୁ ସମସ୍ତ ଗ୍ରନ୍ଥ ହଜିଗଲେ ମଧ୍ୟ ବା ନଷ୍ଟ ହୋଇଗଲେ ମଧ୍ୟ କିଛି ଚିନ୍ତା ନାହିଁ କିଛି କ୍ଷତି ନାହିଁ କିନ୍ତୁ ଯଦି ଶ୍ରୀମଦ୍ ଭାଗବତମ୍ ରହିଛନ୍ତି ତାହେଲେ ସବୁକିଛି ଜ୍ଞାନ ଏଥିରେ ଅଛନ୍ତି। ଏତେ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଶ୍ରୀମଦ୍ ଭାଗବତମ୍ ସେଥିପାଇଁ ସାରା ପୃଥିବୀରେ ଯେତେ ସେଣ୍ଟର ଅଛି ଇସ୍କନ୍ଦର ଆମେ ନିକଟରେ ଯାଇଥିଲୁ ୟୁରୋପକୁ ଯାଇଥିଲୁ ବେଶୀ ଭକ୍ତ ନାହାନ୍ତି କିନ୍ତୁ ତଥାପି ସବୁଠି ଭାଗବତମ୍ ସକାଳେ ଭାଗବତମ୍ ସନ୍ଧ୍ୟାବେଳେ ଭଗବତ ଗୀତା ପାଠ ହେଉଛି। ତେଣୁ ଏଇ ଯେଉଁ ଭାଗବତମ୍ ଗ୍ରନ୍ଥ ରଚନା କରିଛନ୍ତି ଋଷି ବ୍ୟାସଦେବ ତାଙ୍କ ପ୍ରତି ଆମର ଋଣ ରହିଛି। ଦେବର୍ଷି ଭୂତ ଜୀବମାନଙ୍କ ପ୍ରତି ଆମର ଋଣ ରହିଛି। ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ବା ଯାହା ସବୁ ଆମେ ପରିଧାନ କରୁଛେ ଏଇସବୁ ବିଭିନ୍ନ ଜୀବଙ୍କଠାରୁ ଆମେ ପ୍ରାପ୍ତ ହେଉଛେ। ବସ୍ତ୍ର ପରିଧାନ ଇତ୍ୟାଦି ଗୃହରେ ଯେଉଁ ରହିଛେ ଏସବୁ କିଛି ବିଭିନ୍ନ ଜୀବଙ୍କଠାରୁ ପ୍ରାପ୍ତ ହେଉଛେ ଭୂତ ଏବଂ ଆମର ବନ୍ଧୁବାନ୍ଧବମାନଙ୍କ ପ୍ରତି ଆମର ଆମକୁ ସାହାଯ୍ୟ କରୁଛନ୍ତି ତାଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି ଏବଂ ମନୁଷ୍ୟମାନେ ମଧ୍ୟ ଆମକୁ ବହୁତ ପ୍ରକାର ସାହାଯ୍ୟ କରୁଛନ୍ତି ଏବଂ ବିଶେଷ ଭାବରେ ପିତାମାତା ଆମକୁ ଈଶ୍ୱରରେ ପ୍ରଦାନ କରିଛନ୍ତି। ତେଣୁ ଏହିଭଳି ଭାବରେ ଯେଉଁ 6 ଋଣ ରହିଛି କିନ୍ତୁ ଜଣେ ଯଦି ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ ଗତ ମୁକୁନ୍ଦ ପରିବୃତ୍ତ କର୍ତ୍ତମ୍ ଯଦି ଜଣେ ଭଗବାନଙ୍କର ମୁକୁନ୍ଦ ଯିଏକି ମୁକ୍ତି ପ୍ରଦାନ କରନ୍ତି ବା ମୁକ୍ତିକୁ ମଧ୍ୟ କୁତ୍ସିତ କରିଦିଅନ୍ତି ଅର୍ଥାତ୍ ଭକ୍ତି ପ୍ରଦାନ କରନ୍ତି ସେହି ମୁକୁନ୍ଦଙ୍କର ପାଦପଦ୍ମରେ ଯେଉଁମାନେ ସେବାରତ ରହିଛନ୍ତି ତାହେଲେ ସେମାନେ ସବୁ କର୍ତ୍ତବ୍ୟରୁ ମୁକ୍ତ ବୋଲି ବୁଝିବାକୁ ପଡ଼ିବ। ତେଣୁ କଶ୍ୟପ ତାଙ୍କ ପତ୍ନୀଙ୍କୁ ଯଦିଓ ପରିହାସରେ ଏ କଥା କହୁଛନ୍ତି କିନ୍ତୁ ତଥାପି ସେ କହୁଛନ୍ତି ଯେ ଅଥାପି କାମମ୍ ଏତଂ ତେ ତୁମର ଯେଉଁ କାମନା ଯାହା ହେଇଛି ଏ କାମନା କିଛି ଖରାପ ନୁହଁ ଏଇଟା କିଛି ଅଧର୍ମ କାମ କାମନା ନୁହଁ ଏ ଧର୍ମ କାମନା। ଭଗବତ ଗୀତାରେ ଭଗବାନ କହିଛନ୍ତି ଧର୍ମ ଅଭିରୁଦ୍ଧ ଭୂତେଷୁ କାମସ୍ମି ଭରସବ ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେଉଁଠି ଧର୍ମକୁ ବିରୁଦ୍ଧ କରାଯାଉ ନାହିଁ ଅର୍ଥାତ୍ ପୁତ୍ର ସନ୍ତାନ ନିମିତ୍ତ ବିବାହ ବ୍ୟବସ୍ଥା କରାଯାଇଛି। ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି 11 ଯେ ସାଧାରଣତଃ ଏଇସବୁ ସମସ୍ତଙ୍କର ରହିଛି ଏ ପ୍ରବୃତ୍ତି ରହିଛି କ'ଣ ନା ମଧ୍ୟ ସେବା ସ୍ତ୍ରୀ ସଙ୍ଗ ଆଉ ଆମିଷ ଭକ୍ଷଣ ଇତ୍ୟାଦି ଏସବୁ ସମସ୍ତଙ୍କର ପ୍ରବୃତ୍ତି ରହିଛି କିନ୍ତୁ ଏସବୁ ପ୍ରବୃତ୍ତିକୁ ନିୟନ୍ତ୍ରିତ କରିବା ପାଇଁ ସବୁ ବିଭିନ୍ନ ପ୍ରକାର ମନୁଷ୍ୟ ସମାଜରେ ସବୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। କ'ଣ ନା ଲୋକେ